ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ ଫିଲିପାଇନ୍ସ ରାଷ୍ଟ୍ରପତି. ନୂଆଦିଲ୍ଲୀଠାରେ ଆଜି ଅନୁଷ୍ଠିତ ହେବ ଏନ୍ଡିଏ ସଂସଦୀୟ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ. ନବନିର୍ମିତ କର୍ତ୍ତବ୍ୟ ଭବନକୁ ଆସନ୍ତାକାଲି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ. ବିଶ୍ୱର ପଞ୍ଚମ ବୃହତ୍ତମ ବିମାନ ସେବା ବଜାର ଭାବେ ପରିଗଣିତ ହୋଇଛି ଭାରତ, ଏବଂ ରୁଷ ସହ ଭାରତର ବାଣିଜ୍ୟିକ ସମ୍ପର୍କ ଜାତୀୟ ସ୍ୱାର୍ଥ ଏବଂ ଆର୍ଥିକ ସୁରକ୍ଷା ଆଧାରିତ, କହିଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ. ଫିଲିପାଇନ୍ସ ରାଷ୍ଟ୍ରପତି ଫର୍ଡିନାଣ୍ଡ ଆର୍ ମାର୍କୋସ୍ ଜୁନିୟର ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ବୈଠକରେ ଯୋଗଦେବେ. ଶ୍ରୀ ମାର୍କୋସ୍ ପାଞ୍ଚଦିନିଆ ଭାରତ ଗସ୍ତରେ ଆସି ଗତକାଲି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି. ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାରେ ଏହି ବୈଠକ ବେଶ୍ ସହାୟକ ହେବ. ବାଣିଜ୍ୟ, ନିବେଶ, ପ୍ରତିରକ୍ଷା ଏବଂ ସୁରକ୍ଷା, ସାମଗ୍ରିକ ସହଯୋଗ, କୃଷି, ସ୍ୱାସ୍ଥ୍ୟସେବା, ଔଷଧ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାରେ ଏହି ପ୍ରତିନିଧିସ୍ତରୀୟ ବୈଠକରେ ମତ ବିନିମୟ ହେବାର ଆଶା କରାଯାଉଛି. କେତୋଟି ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇପାରେ. ଉଭୟ ଦେଶ ମଧ୍ୟରେ ଅର୍ଥନୈତିକ ସମ୍ପର୍କ ଦୃଢ଼ ରହିଛି. 2023-24 ଆର୍ଥିକ ବର୍ଷରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର 3.5 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଥିଲା. ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ସଂସଦୀୟ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବ. ପୂର୍ବାହ୍ନରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଶାସକ ମେଣ୍ଟର ଲୋକସଭା ଏବଂ ରାଜ୍ୟସଭା ସଦସ୍ୟମାନେ ଉପସ୍ଥିତ ରହିବେ. ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଉପରେ ବିରୋଧୀଙ୍କ ଦାବି ନେଇ ସଦନରେ ସୃଷ୍ଟ ଅଚଳାବସ୍ଥାର ମୁକାବିଲା ପାଇଁ ଏହି ବୈଠକର ଆୟୋଜନ କରାଯାଉଥିବା ଜଣାପଡ଼ିଛି. ବିରୋଧୀ ଦଳଗୁଡ଼ିକ ଏହି ସଂଶୋଧନ ପ୍ରକ୍ରିୟା ପ୍ରତ୍ୟାହାର କରିବାକୁ ଦାବି କରୁଛନ୍ତି. ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଲୋକସଭାରେ ଗତକାଲି ଜାତୀୟ କ୍ରୀଡ଼ା ପ୍ରଶାସନ ବିଲ୍ 2025 ଏବଂ ଜାତୀୟ ନିଶା ନିବାରଣ ସଂଶୋଧନ ବିଲ୍ 2025 ଉପରେ ଆଲୋଚନା ହୋଇପାରିନାହିଁ. ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ସର୍ବଦଳୀୟ ବୈଠକ ପରେ ଏହି ଦୁଇଟିଯାକ ବିଲ୍ ଉପରେ ଗୃହରେ ଆଲୋଚନା ପାଇଁ ପରିଚାଳନା ପରାମର୍ଶଦାତା କମିଟି ବୈଠକରେ ସମୟ ଧାର୍ଯ୍ୟ କରାଯାଇଛି. ବିରୋଧୀ ସଦସ୍ୟଙ୍କୁ ଗୃହରେ ସମୟ ନଷ୍ଟ ନ କରିବାକୁ ସେ ଅନୁରୋଧ କରିଛନ୍ତି. କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି, ଏହି ଦୁଇଟିଯାକ ବିଲ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଗୃହରେ ଏହା ଉପରେ ଆଲୋଚନା କରିବାକୁ ବିରୋଧୀ ସଦସ୍ୟମାନଙ୍କୁ ସେ ଅନୁରୋଧ କରିଛନ୍ତି. ଲୋକସଭାରେ ଗତକାଲି ଅଧ୍ୟକ୍ଷତା କରୁଥିବା ବିଜେପି ସାଂସଦ ଜଗଦମ୍ବିକା ପାଲ କହିଥିଲେ, ମୌସୁମୀ ଅଧିବେଶନ ଆରମ୍ଭ ହେବା ଦିନଠାରୁ ଏପର୍ଯ୍ୟନ୍ତ ଗୃହରେ କୌଣସି ବିଲ୍ ପାରିତ ହୋଇନାହିଁ. ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଅଧିବେଶନର ତୃତୀୟ ସପ୍ତାହ ଆରମ୍ଭ ହୋଇଥିଲେ ମଧ୍ୟ ଗୃହରେ କାର୍ଯ୍ୟଧାରା ବାଧାପ୍ରାପ୍ତ ହୋଇଛି ବୋଲି ସେ କହିଥିଲେ. ନୂଆଦିଲ୍ଲୀର କର୍ତ୍ତବ୍ୟପଥଠାରେ ନିର୍ମିତ କର୍ତ୍ତବ୍ୟ ଭବନକୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିବେ. ଏହି ଅବସରରେ ଏକ ସାଧାରଣ ସଭାକୁ ଶ୍ରୀ ମୋଦି ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି. କେନ୍ଦ୍ରୀୟ ପ୍ରଶାସନିକ ସେବା ପ୍ରକ୍ରିୟାକୁ ଅଧିକ ସୁଗମ କରିବା ଲକ୍ଷ୍ୟ ନେଇ ଗ୍ରହଣ କରାଯାଉଥିବା ପଦକ୍ଷେପର କର୍ତ୍ତବ୍ୟ ଭବନ ହେଉଛି ଏକ ଅଂଶ. ସାଧାରଣ କେନ୍ଦ୍ରୀୟ ସଚିବାଳୟ ଅଟ୍ଟାଳିକା ମଧ୍ୟରୁ ଏହା ପ୍ରଥମ ହେବ. ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀର ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗ ସହ ସମନ୍ୱୟ ରକ୍ଷା କରି ଦକ୍ଷତା, ନବସୃଜନ ଏବଂ ସହଯୋଗକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟରେ କର୍ତ୍ତବ୍ୟ ଭବନ ପ୍ରସ୍ତୁତ କରାଯାଇଛି. ପ୍ରାୟ 1.5 ଲକ୍ଷ ବର୍ଗମିଟର ଅଞ୍ଚଳରେ ନିର୍ମିତ ଏହି ଅତ୍ୟାଧୁନିକ କାର୍ଯ୍ୟାଳୟରେ 2 ବେସମେଣ୍ଟ ଏବଂ 7 ମହଲା ରହିଛି. ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଆଧୁନିକ, ଦକ୍ଷ ଏବଂ ନାଗରିକ କୈନ୍ଦ୍ରିକ ଶାସନ ଦୃଷ୍ଟିକୋଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତାର ଏହା ଏକ ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି. ପହଲଗାମ ଆତଙ୍କବାଦୀ ଆକ୍ରମଣକାରୀଙ୍କ ପରିଚୟ ଏବଂ ଅନ୍ୟାନ୍ୟ ତଥ୍ୟ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୌଣସି ରିପୋର୍ଟ ଜାରି କରାଯାଇ ନାହିଁ. ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଏ ସମ୍ପର୍କିତ ରିପୋର୍ଟ ଉପରେ ପ୍ରତିକ୍ରିୟା ଦେଇ ମନ୍ତ୍ରଣାଳୟ କହିଛି, ସଶସ୍ତ ବାହିନୀର ଜନସମ୍ପର୍କ କାର୍ଯ୍ୟାଳୟ କିମ୍ବା କୌଣସି ମନୋନୀତ ମୁଖପାତ୍ରଙ୍କ ଦ୍ୱାରା ଏଭଳି ମନ୍ତବ୍ୟ ଜାରି କରାଯାଇ ନାହିଁ. ଗୁଳି ବିନିମୟ ପରବର୍ତ୍ତୀ ବାହ୍ୟ ତଥ୍ୟ ଆଧାରରେ ଏଭଳି ରିପୋର୍ଟ ପ୍ରସ୍ତୁତ କରାଯାଇଥିବା ମନ୍ତ୍ରଣାଳୟ ଅନୁମାନ କରିଛି. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ବିମାନ ସେବା ବଜାର ଭାବେ ପରିଗଣିତ ହୋଇଛି। ଆନ୍ତର୍ଜାତିକ ବିମାନ ବନ୍ଦର ପରିବହନ ସଂଘ ଆଇଏଟିଏ ପକ୍ଷରୁ 2024 ବର୍ଷ ପାଇଁ ବିଶ୍ୱ ବିମାନ ପରିବହନ ପରିସଂଖ୍ୟାନ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଗତବର୍ଷ ବିମାନ ପରିବହନ କ୍ଷେତ୍ର ମଧ୍ୟରେ ମୁମ୍ବାଇ ଦିଲ୍ଲୀ ବିଶ୍ୱର 10ଟି ସବୁଠାରୁ ବ୍ୟସ୍ତ ବିମାନ ବନ୍ଦର ଯୋଡ଼ା ମଧ୍ୟରେ ସ୍ଥାନିତ ହୋଇଛି। ଗତବର୍ଷ ଭାରତରେ 211 ନିୟୁତ ଯାତ୍ରୀ ବିମାନ ସେବା ଉପଯୋଗ କରିଥିଲେ। 2023 ବର୍ଷ ତୁଳନାରେ ଏହା 11.1% ଅଧିକ। ଜାପାନଠାରୁ ମଧ୍ୟ ଭାରତରେ ଯାତ୍ରୀ ବିମାନ ପରିବହନ ସେବା ଅଧିକ ରହିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ରିପୋର୍ଟ ଅନୁଯାୟୀ ଏସୀୟ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ବିମାନ ବନ୍ଦର ଯୋଡ଼ା ସବୁଠାରୁ ବ୍ୟସ୍ତତମ ଭାବେ ମାନ୍ୟତା ପାଇଛି। ପରୀକ୍ଷା ପେ ଚର୍ଚ୍ଚା 2025 ଗିନିଜ୍ ବିଶ୍ୱ ରେକର୍ଡ଼ସରେ ସ୍ଥାନିତ ହୋଇଛି। ଗୋଟିଏ ମାସରେ ସର୍ବାଧିକ ପଞ୍ଜୀକରଣ ଆଧାରରେ ଏହି ରେକର୍ଡ଼ ସୃଷ୍ଟି ହୋଇଛି। ଏହି କାର୍ଯ୍ୟକ୍ରମ ପାଇଁ ମାଇଗଭ୍ ପ୍ଲାଟଫର୍ମରେ ଅଷ୍ଟମ ସଂସ୍କରଣରେ 3,53,00,000 ବୈଧ ପଞ୍ଜୀକରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପରିକଳ୍ପିତ ଏବଂ ନେତୃତ୍ୱାଧୀନ ଏହା ଏକ ଅନନ୍ୟ ପ୍ଲାଟଫର୍ମ। ଏଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସିଧାସଳଖ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ସହ ମତ ବିନିମୟ କରନ୍ତି। ସକାରାତ୍ମକ ଚିନ୍ତାଧାରା ନେଇ ପରୀକ୍ଷା ପ୍ରସ୍ତୁତିରେ ଏହି ପଦକ୍ଷେପ ବିଶେଷ ସହଯୋଗ ପ୍ରଦାନ କରିଥାଏ। ନୂଆଦିଲ୍ଲୀଠାରେ ଗତକାଲି ଆୟୋଜିତ ଏକ ସମାରୋହରେ ଆନୁଷ୍ଠାନିକ ଭାବେ ଗିନିଜ୍ ବିଶ୍ୱ ରେକର୍ଡ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବୈଦ୍ୟୁତିକ ଏବଂ ଆଇଟି ରାଷ୍ଟ୍ରମନ୍ତ୍ରୀ ଜିତିନ୍ ପ୍ରସାଦ ପ୍ରମୁଖ ଏହି ସମାରୋହରେ ଉପସ୍ଥିତ ଥିଲେ। 2018 ମସିହାରୁ ମାଇଗଭ୍ ପ୍ଲାଟଫର୍ମ ସହଯୋଗରେ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଆସୁଛି। ୟୁକ୍ରେନ୍ ସଂଘର୍ଷ ପରିପ୍ରେକ୍ଷୀରେ ରୁଷରୁ ତେଲ ଆମଦାନୀ କରିବା ଯୋଗୁଁ ଆମେରିକା ଏବଂ ୟୁରୋପୀୟ ସଂଘ ଦ୍ୱାରା ଭାରତ ଉପରେ ଗ୍ରହଣ କରାଯାଉଥିବା ପଦକ୍ଷେପ ଯୁକ୍ତିଯୁକ୍ତ ନୁହେଁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ଏକ ବିବୃତ୍ତିରେ ମନ୍ତ୍ରଣାଳୟ କହିଛି, ଜାତୀୟ ସ୍ୱାର୍ଥ ଏବଂ ଆର୍ଥିକ ସୁରକ୍ଷା ଲକ୍ଷ୍ୟ ନେଇ ଭାରତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛି। ବିଶ୍ୱ ଶକ୍ତି ବଜାର ସ୍ଥିରତାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଆମେରିକା ସେତେବେଳେ ଭାରତ ଦ୍ୱାରା ଏପରି ଆମଦାନୀକୁ ସକ୍ରିୟ ଭାବେ ପ୍ରୋତ୍ସାହିତ କରିଥିଲା। ଭାରତକୁ ସମାଲୋଚନା କରୁଥିବା ରାଷ୍ଟ୍ରଗୁଡ଼ିକ ଏବେ ମଧ୍ୟ ରୁଷ ସହ ବାଣିଜ୍ୟିକ ସମ୍ପର୍କରେ ରହିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ଆମେରିକା ତା'ର ପରମାଣୁ ଶିଳ୍ପ ପାଇଁ ବିଭିନ୍ନ ଦ୍ରବ୍ୟ ରୁଷରୁ ଆମଦାନୀ କରୁଛି ବୋଲି ମନ୍ତ୍ରଣାଳୟ କହିଛି। ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ମାତୃବନ୍ଦନ ଯୋଜନାରେ ସ୍ୱତନ୍ତ୍ର ପଞ୍ଜିକରଣ କାର୍ଯ୍ୟକ୍ରମକୁ ଆସନ୍ତା 15 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ଯୋଜନା ଅଧୀନରେ ଅଙ୍ଗନବାଡ଼ି ଏବଂ ଆଶାଦିଦିମାନେ ଘରକୁ ଘର ବୁଲି ଗର୍ଭବତୀ ଏବଂ ପ୍ରସବ ପରବର୍ତ୍ତୀ ମହିଳାଙ୍କର ପଞ୍ଜିକରଣ କରାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ପ୍ରଧାନମନ୍ତ୍ରୀ ମାତୃବନ୍ଦନ ଯୋଜନାରେ ମହିଳାଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଅର୍ଥ ସହାୟତା ପ୍ରଦାନ କରାଯିବା ଲକ୍ଷ୍ୟ, କନ୍ୟା ସନ୍ତାନ ପ୍ରତି ସକାରାତ୍ମକ ମନୋଭାବ ସୃଷ୍ଟି ଲକ୍ଷ୍ୟ ନେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ଯୋଜନାରେ 4,50,000 ଯୋଗ୍ୟ ମହିଳାଙ୍କୁ ବ୍ୟାଙ୍କ ଏବଂ ପୋଷ୍ଟ ଅଫିସ୍ ଆକାଉଣ୍ଟ ମାଧ୍ୟମରେ 19,28,00,000 ଟଙ୍କାର ମାତୃକାଳୀନ ସହାୟତା ପ୍ରଦାନ କରାଯାଇ ସାରିଲାଣି ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଭାରତରେ $200 ବିଲିୟନ ବୈଦ୍ୟୁତିକ ଯାନବାହନ ଶୀର୍ଷକ ରିପୋର୍ଟ ଗତକାଲି ନୀତି ଆୟୋଗଙ୍କ ପକ୍ଷରୁ ପ୍ରକାଶ କରାଯାଇଛି। ଭାରତ ବୈଦ୍ୟୁତିକ ମୋବିଲିଟି ଇଣ୍ଡେକ୍ସ ଆଇଇଏମ୍ଇର ଏହି ପ୍ରଥମ ସଂସ୍କରଣ ନୂଆଦିଲ୍ଲୀଠାରେ ପ୍ରକାଶ ପାଇଛି। ବୈଦ୍ୟୁତିକ ଯାନବାହନ କ୍ଷେତ୍ରରେ $200 ବିଲିୟନ ଲକ୍ଷ୍ୟ ହାସଲ କରିବାରେ ଏହି ରିପୋର୍ଟଟି ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ରିପୋର୍ଟରେ ସମ୍ଭାବ୍ୟ ବୈଦ୍ୟୁତିକ ଯାନବାହନ କ୍ଷେତ୍ର ଏବଂ ଭୌଗୋଳିକ ପରିସ୍ଥିତି ଉପରେ ଧ୍ୟାନ କେନ୍ଦ୍ରୀଭୂତ ହୋଇଛି। ବୈଦ୍ୟୁତିକ ବସ୍ ଏବଂ ଟ୍ରକ୍ ପାଇଁ ଆର୍ଥିକ ସହାୟତା ବ୍ୟବସ୍ଥା ଲକ୍ଷ୍ୟ ରଖାଯାଇଥିବା ଜଣାପଡ଼ିଛି। ପରିବହନ କ୍ଷେତ୍ରରେ ବୈଦ୍ୟୁତିକ ଯାନର ବିକାଶ, ଚାର୍ଜିଂ ଭିତ୍ତିଭୂମି ପ୍ରସ୍ତୁତି ଏବଂ ବୈଦ୍ୟୁତିକ ଯାନ ଉତ୍ପାଦ କ୍ଷେତ୍ରରେ ଗବେଷଣା ଓ ନବସୃଜନର ସ୍ଥିତି ନେଇ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଡୁରାଣ୍ଡ କପ୍ 2025 ଗ୍ରୁପ୍ ଏଫ୍ ପର୍ଯ୍ୟାୟରେ ଏକ ମ୍ୟାଚ୍ରେ ରିୟଲ କାଶ୍ମୀର ଏଫ୍ସି 2-1 ଟ୍ରାଉ ଏଫ୍ସିକୁ ପରାସ୍ତ କରିଛି। ଇମ୍ଫାଲର ଖୁମାନ ଲାମ୍ପାକ୍ ମେନ୍ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଖେଳାଯାଇଥିଲା। ଗ୍ରୁପ୍ ଏଫ୍ ପର୍ଯ୍ୟାୟ ତାଲିକାରେ ଇଣ୍ଡିଆନ୍ ନାଭି ଶୀର୍ଷ ସ୍ଥାନରେ ଥିବାବେଳେ ରିୟଲ କାଶ୍ମୀର ଏଫ୍ସି ଦ୍ୱିତୀୟ ସ୍ଥାନରେ ରହିଛି। ଟ୍ରାଉ ଏଫ୍ସି ଏବଂ ନେରୋକା ଏଫ୍ସି ମିଳିତ ଭାବେ ତୃତୀୟ ସ୍ଥାନରେ ରହିଛନ୍ତି। ନେରୋକା ଏଫ୍ସି ଏବଂ ଇଣ୍ଡିଆନ୍ ନାଭି ମଧ୍ୟରେ ଆସନ୍ତା ଗୁରୁବାର ଦିନ ମ୍ୟାଚ୍ ଖେଳାଯିବ। ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ ଫିଲିପାଇନ୍ସ ରାଷ୍ଟ୍ରପତି। ନୂଆଦିଲ୍ଲୀଠାରେ ଆଜି ଅନୁଷ୍ଠିତ ହେବ ଏନ୍ଡିଏ ସଂସଦୀୟ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ। ନବନିର୍ମିତ କର୍ତ୍ତବ୍ୟ ଭବନକୁ ଆସନ୍ତାକାଲି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ବିଶ୍ୱର ପଞ୍ଚମ ବୃହତ୍ତମ ବିମାନ ସେବା ବଜାର ଭାବେ ପରିଗଣିତ ହୋଇଛି ଭାରତ। ଏବଂ ରୁଷ ସହ ଭାରତର ବାଣିଜ୍ୟିକ ସମ୍ପର୍କ ଜାତୀୟ ସ୍ୱାର୍ଥ ଏବଂ ଆର୍ଥିକ ସୁରକ୍ଷା ଆଧାରିତ, କହିଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।